ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଓଡ଼ିଶାନୁ ପହେଲା ଖେପ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଆଜି ଶେଷ ହେବା। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଆର୍ କୋରାପୁଟ ଲୋକସଭା ଆସନ ଲାଗି ଏଛେନ୍ତକ 23 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ଆଇବାକେଲ ନାମାଙ୍କନ ପତ୍ରମାନଙ୍କର ଯାଞ୍ଚ ହେବା। 29 ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ଲାଗି ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏହି ସଂସଦୀୟ କ୍ଷେତ୍ର ଆର୍ ଇତାର ଅଧୀନ ଦେଇଥିବାର 28 ବିଧାନସଭା ଆସନ ଲାଗି ଆଇବା ମାସର 13 ତାରିଖ ଦିନ ଭୋଟ୍ ହେବା। ନିର୍ବାଚନ ଥି ଇଭିଏମ୍ ଭୋଟିଂ ମେସିନ୍ର କାର୍ଯ୍ୟକାରିତା ସନ୍ଦେହକେ ନେଇକରି ନିର୍ବାଚନକେ ନିୟନ୍ତ୍ରଣ କରି ନାଇପାରନ୍ ବୋଲି ସୁପ୍ରିମକୋର୍ଟ କହିଛନ୍। ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଆର୍ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ଖଣ୍ଡପୀଠ ଗଲାକାଲ ଇଭିଏମ୍ ଆଉ ଭିଭିପାଟ୍ ବାବଦେ ମାମଲାମାନଙ୍କର ବିଚାର କରିକରି ରାୟ ସଂରକ୍ଷିତ ରଖିଛନ୍। ସୁପ୍ରିମକୋର୍ଟଙ୍କର ଖଣ୍ଡପୀଠ କହିଛନ୍ ଯେ ଇଭିଏମ୍ର ଭୋଟ୍କେ ଭିଭିପାଟ୍ ସ୍ଲିପ୍ ସାଙ୍ଗେ 100% ଯାଞ୍ଚ କରବାର ଲାଗି ସାୟିଧାନିକ ସଂସ୍ଥା ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦେଇ ନାଇପାରନ୍। ଭୁବନେଶ୍ୱର ଖାରବେଳ ଭବନର ରାଜ୍ୟର ସବୁ ପ୍ରବର୍ତ୍ତନ ସଂସ୍ଥାମାନଙ୍କର ସର୍ବୋଚ୍ଚ ଅଧିକାରୀମାନଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ଗଲାକାଲ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବୈଠକଟି ଯୋଗ ଦେଇକରି ନିର୍ବାଚନ ସମୟଥି ସ୍ୱଚ୍ଛତା ଆଉ ନିରପେକ୍ଷତା ବଜାୟ ରଖବା ଲାଗି ପ୍ରବର୍ତ୍ତନ ସଂସ୍ଥାମାନଙ୍କର ଗୁରୁଦାୟିତ୍ୱ ବାବଦେ ଆଲୋକପାତ କରିଥିଲେ। ଅନୈତିକ ଉପାୟଥି ବ୍ୟବହାର ହେଉଥିବାର ଧନବଳ, ମାଦକଦ୍ରବ୍ୟ ଆଉ ଉପହାରକେ ରୋକବାର ଲାଗି ପ୍ରବର୍ତ୍ତନ ସଂସ୍ଥାମାନଙ୍କର ସକ୍ରିୟ ନିୟନ୍ତ୍ରଣ ବ୍ୟବସ୍ଥା ବିଷୟ ଶ୍ରୀ ଧଳ ଆଲୋଚନା କରିଥିଲେ। ଦେଶେ ଆଇବା 5 ଭିତରେ ସବୁ ରେଲ୍ ଯାତ୍ରୀ କନ୍ଫର୍ମ ଟିକଟ ପାଇପାରିବେ ବୋଲି କେନ୍ଦ୍ର ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଗୋଟିଏ ସାକ୍ଷାତକାରଥି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଦେଶର ଅର୍ଥବ୍ୟବସ୍ଥାଥି ପ୍ରମୁଖ ଭୂମିକା ରଖୁଥିବାର ରେଲପଥକେ ଏ ସମୟ ଭିତରେ ଆହୁରି ବରକସ କରାଯିବା। ଇତାର ଛଡ଼ା ଯାତ୍ରୀ ସୁବିଧାର ଦ୍ରୁତ ସମ୍ପ୍ରସାରଣ କରାଯିବା ବୋଲି ସେ କହିଛନ୍। ବରିଷ୍ଠ ବିଜେପି ନେତା ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତି ଆସୁଛନ୍। ଗତ ସମୟଥି ଶ୍ରୀ ଶାହା ସୋନପୁରନୁ ଗୋଟିଏ ନିର୍ବାଚନୀ ସଭାତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଇତା ଋତୁରୁ ସେ ଭୁବନେଶ୍ୱର ଯାଇକରି ସେନ ଦଳୀୟ ନେତାମାନଙ୍କ ସାଙ୍ଗେ ନିର୍ବାଚନର ସ୍ଥିତି ବାବଦେ ଆଲୋଚନା କରିବେ। ରାଜ୍ୟ ସାଧାରଣ ନିର୍ବାଚନକେ ସୁରୁଖୁରୁତି ପରିଚାଳନା ଲାଗି ଓଡ଼ିଶା ପୁଲିସ୍ ତରଫୁ ସବୁ ପ୍ରକାର ପ୍ରସ୍ତୁତି କରାଯାଉଛି। ନିର୍ବାଚନ ସମୟଥି ସୁରକ୍ଷାକେ ସୁନିଶ୍ଚିତ କରିବାର ଦିଗେ ଗୁରୁତ୍ୱ ଦିଆଯାଉଛି। ମାଓପ୍ରବଣ ଇଲାକାନୁ ପହେଲା କ୍ଷେପେ ନିର୍ବାଚନ ଥିବାରୁ ଓଡ଼ିଶା ପୁଲିସ୍ ତରଫୁ କେନ୍ଦ୍ରକେ 3 ହେଲିକପ୍ଟର ମଗାଯାଇଥିଲା। ପହେଲା କ୍ଷେପେ ଗୋଟିଏ ହେଲିକପ୍ଟର ଓଡ଼ିଶା ଆସୁଛି। ଆଇବା ହପ୍ତେ ଭିତରେ ବାକି 2 ହେଲିକପ୍ଟର ଓଡ଼ିଶା ପୁଲିସ୍କେ ମିଲ୍ବା ବୋଲି ପୁଲିସ୍ ତରଫୁ ଜଣାପଡ଼ିଛି। ଆଜି ବିଶ୍ୱ ମ୍ୟାଲେରିଆ ଦିବସ। ମ୍ୟାଲେରିଆକେ ଆୟତ୍ ଆର୍ ଦୂର କରବାର ଲାଗି 2008 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଫି ବଛର ଆଜିର୍ ଦିନକେ ମ୍ୟାଲେରିଆ ଦିବସ ଭାବେ ପାଳନ କରୁଛି। ଲୋକଙ୍କର ଭିତରେ ମ୍ୟାଲେରିଆ ବାବଦେ ସଚେତନତା ସୃଷ୍ଟି କରବାରଟା ଇ ଦିବସ ପାଳନର ଲକ୍ଷ୍ୟ ଆୟ। ମ୍ୟାଲେରିଆ ଦିବସର ଇ ବଛର ବାର୍ତ୍ତା ରହିଛି, ଅଧିକ ନ୍ୟାୟସମ୍ପନ୍ନ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢ଼େଇବାକୁ ତ୍ୱରାନ୍ୱିତ କରନ୍ତୁ। ଇ ବିଷୟକେ ନେଇକରି ଆଜି ରାଜ୍ୟର ଭିନ୍ ଭିନ୍ ଜାଗାର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମ୍ୟାଲେରିଆ ନିରାକରଣ ଲାଗି କାର୍ଯ୍ୟକ୍ରମ ଦମନର ପରିକଳ୍ପନା କରାଯାଇଥିଲା। 2030 ତକ ଦେଶକେ ପୂରା ମ୍ୟାଲେରିଆ ମୁକ୍ତ କରବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଶ୍ରୀକ୍ଷେତ୍ର ପୁରୀନୁ ଚନ୍ଦନ ଯାତ୍ରାକେ ଶୃଙ୍ଖଳିତ ଭାବେ ପାଳନ କରବାର ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ଗଲାକାଲ 36 ନିଯୋଗ ବୈଠକ ହୋଇଯାଇଛି। ବୈଠକଟି ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ବାବଦେ ନିଷ୍ପଭି ନିଆଯାଇଛି। ଅପରବଲ ଗରମକେ ନଜରଥି ରଖିକରି ଚନ୍ଦନଯାତ୍ରା ସାଧାରଣ ଦିନମାନଙ୍କେ ରାତି 4 ଶ୍ରୀମନ୍ଦିର ଦ୍ୱାର ଫିଟାବାରକେ ବୈଠକଟି ଜୋର୍ ଦିଆଯାଇଛି। ନୀତି ନିର୍ଘଣ୍ଟ ଅନୁସାରେ ଆଇବା ମାସ 10 ଦିନ ଅକ୍ଷୟ ତୃତୀୟା, 15 ଦିନ ନୀଳାଦ୍ରି ମହୋଦୟାଷ୍ଟମୀ, 22 ଦିନ ନୃସିଂହ ଜନ୍ମ, 29 ଭଉଁରୀ ଯାତ୍ରା ହେବା। ଭଉଁରୀ ଯାତ୍ରାକେ ଶୃଙ୍ଖଳିତ କରବାର ଲାଗି ରାତି 3 ଶ୍ରୀମନ୍ଦିର ଦ୍ୱାର ଖୋଲାଯିବା। ସକାଳ 7 ତକ ଗୋପାଳ ବଲ୍ଲଭ ନୀତି ସାରବାରକେ ଶ୍ରୀମନ୍ଦିର ପ୍ରଶାସନ ତରଫୁ ନିଷ୍ପଭି ନିଆଯାଇଛି। ବିଟେକ୍ ପଢ଼ବାର ଲାଗି ଅନୁଷ୍ଠିତ ହେଉଥିବାର ଜେଇ ମେନ୍ ପେପର 1 ପରୀକ୍ଷା ଫଲ ବାହାରିଛି। ଏଥର ରେକର୍ଡ ସଂଖ୍ୟାଥି 56 ଜଣ ଟପର ତାଲିକାଥି ଠାନ୍ ପାଇଛନ୍। ଜେଇଇ ମେନ୍ ପରୀକ୍ଷା ଫଲ ବାହାରବାର ଉତରୁ ଦେଶୁ ମୋଟ 2,50,280 ଜଣ ପ୍ରାର୍ଥୀ ଜେଇଇ ଆଡ଼ଭାନ୍ସ ଦେବାର ଲାଗି ଯୋଗ୍ୟ ବିବେଚିତ ହୋଇଛନ୍। ଦକ୍ଷିଣ ପୂର୍ବ ସର୍କଲର ରେଲବାଇ ନିରାପତ୍ତା ଆୟୁକ୍ତ ବ୍ରିଜେଶ କୁମାର ମିଶ୍ର ସମ୍ବଲପୁର ରେଲ୍ ଡିଭିଜନର ଲାଞ୍ଜିଗଡ଼, ଅମ୍ବାଦୋଳା, ଦୋଇକାଳୁ ଭିତରେ 3 ରେଲ ଲାଇନ୍ କାମର ଆଜି ଆର୍ ଆଇବାକାଲ ଯାଞ୍ଚ ନିରୀକ୍ଷଣ କରିବେ। ଆଇବାକାଲ ଯାଞ୍ଚ ସମୟଥି ସକାଳ 8 ସଞ୍ଜର 6 ଭିତରେ ଦୋଇକାଲୁନୁ ଲାଞ୍ଜିଗଡ଼ ରୋଡ୍ ସେକ୍ସନ୍ ଭିତରେ ସ୍ପିଡ୍ ଟ୍ରାଏଲ୍ ବିଲ୍ ଦେଖିବେ। ଏହି ସମୟଥି ରେଲ ଲାଇନ୍ ଦେଇକରି ଯାଞ୍ଚ ନାଇଁ କରବାରକେ ରେଲବାଇ ତରଫୁ ଅନୁରୋଧ କରାଯାଇଛି। ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।